ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ସକାଳର 11 ବଜେ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୋକଙ୍କ ସାଙ୍ଗେ ବିଚାର ବିନିମୟ କରିବେ। ଇଟା ତାଙ୍କର 120 ନମ୍ବର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ସାଧାରଣ ଲୋକଙ୍କର ମତାମତ ମଗାଯାଇଥିଲା। ବହୁତ ସଂଖ୍ୟାଥି ମତାମତ ପାଇକରି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମ ଜରିଏ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍। ମନ୍ କି ବାତ୍ କାର୍ଯ୍ୟକ୍ରମ ଆକାଶବାଣୀ ଓ ଦୂରଦର୍ଶନ ଜରିଏ ଆର୍ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ଥି ପ୍ରସାରଣ କରାଯିବା। ଆକାଶବାଣୀ ସମ୍ବାଦ, ଡିଡି ନ୍ୟୁଜ୍, ପିଏମ୍ଓ ଅଫିସ୍, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୟୁଟ୍ୟୁବ୍ ଚ୍ୟାନେଲ୍ ଥିବିଲ ଇଟା ପ୍ରସାରଣ କରାଯିବା। ପ୍ରଧାନମନ୍ତ୍ରୀଙ୍କର ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷା ଥି ଇତାର ପ୍ରସାରଣ କରାଯିବା। ସେହିଦିନ ରାତିର 8 ବଜେ ଆଞ୍ଚଳିକ ଭାଷାନ୍ତରଣର ଫେର୍ ଘାଏ ପ୍ରସାରଣ କରାଯିବା। 2025-26 ଆର୍ଥିକ ବର୍ଷ ଲାଗି ଇସ୍ପାତ ଆଉ ଖଣି ବିଭାଗର 404,49,12,000 ଟଙ୍କା ଖର୍ଚ୍ଚା ଦାବି ଗଲାକାଲି ବିଧାନସଭାନ ମଞ୍ଜୁର ହୋଇଛି। ଏଥି 49,33,03,000 ଟଙ୍କା ହେଉଛି ପ୍ରଶାସନିକ ଖର୍ଚ୍ଚା। ଗଲାକାଲି ବିଧାନସଭାନ ବିଭାଗୀୟ ମନ୍ତ୍ରୀ ବିଭୂତିଭୂଷଣ ଜେନା ଖର୍ଚ୍ଚା ଦାବି ଉପସ୍ଥାପନ କଲା ଉତ୍ରୁ ତାର ଉପରେ ଆଲୋଚନା କରାଯାଇକରି ଇତାକେ ମଞ୍ଜୁରୀ ମିଳିଥିଲା। ଖରାଦିନେ ପାଏନ୍ର ଅଭାବକେ ନଜରଥି ରଖିକରି ରାଇଜେ ଇ ବଛର 20,904 ନଲକୁଆ କୁଡ଼ାଯିବା ବୋଲି ପଞ୍ଚାୟତିରାଜ ଆଉ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ ବିଧାନସଭାନ କହିଛନ୍। ଆଇବା ଜୁନ୍ 15 ତାରିଖ ତକ୍ ନଲକୁଆ କୁଡ଼ାବାର କାମ ଶେଷ କରବା ଲାଗି ପଦକ୍ଷେପ ନିଆଯାଉଛି। ଏଥିଲାଗି 354 କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି ମନ୍ତ୍ରୀ ଶ୍ରୀ ନାୟକ କହିଛନ୍। ରାଇଜେ ବଢ଼ତି ଖରା ଉପରେ ସ୍ୱାସ୍ଥ୍ୟ ବିଭାଗ ନଜର ରଖିଛେ ଆଉ ସେ ହିସାବେ ପ୍ରସ୍ତୁତ ରହିଛେ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର କହିଛନ୍। ସେ କହିଛନ୍, ଖରାକେ ନେଇକରି ଡାକ୍ତର ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଖାସ୍ ତାଲିମ ଦିଆଯିବାର ସହିତ ତୟାର ରହିବାରକେ ନିର୍ଦ୍ଦେଶ ଦିଆଯାଇଛି। ଫି ହାସ୍ପାତାଲନ ଖରାର ଲାଗି ଖାସ୍ ବେଡ୍ ଆଉ ଥଣ୍ଡା ବ୍ୟବସ୍ଥା କରାଯାଇଛେ। ଖରାକେ ନେଇକରି ସତର୍କ ରହିକରି ନିଜକେ ସୁରକ୍ଷିତ ରଖବା ଲାଗି ଲୋକଙ୍କୁ ଭିନ୍ ଭିନ୍ ପରାମର୍ଶ ଦିଆଯାଉଛେ ବୋଲି ଶ୍ରୀ ମିଶ୍ର କହିଛନ୍। ରାଇଜେ ଇହାଦେ ତକ 24,22,711 ଜଣ ପିଏମ୍ ଆବାସ ଯୋଜନା ଅଧୀନତି ପଞ୍ଜିକରଣ କରିଛନ୍ ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ବିଧାନସଭାନ କହିଛନ୍। କିଛି ହିତାଧିକାରୀ ଇତୁ ବାଦ୍ ପଡ଼ିଥିବାର ଅଭିଯୋଗ ବାବଦେ ମନ୍ତ୍ରୀ କହିଛନ୍, ଜିଲ୍ଲାପାଳ ଆର୍ ଏସ୍ଡିଓଙ୍କ ପାଖେ ଲିଖିତ ଅଭିଯୋଗ କରବାର ଲାଗି ପଡ଼ବା। ଯୋଗ୍ୟ ହିତାଧିକାରୀମାନେ ବାଦ୍ ପଡ଼ିଲେ ସର୍ଭେ ଅଧିକାରୀମାନଙ୍କର ବିରୋଧ ନ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍। ବିଦେଶକେ ଯିବା ଢେଙ୍କାନାଳର ଆମ୍ ଇ ବାବଦେ ଭୁବନେଶ୍ୱର ଲୋକସେବା ଭବନର ମିଶନ ଶକ୍ତି ବିଭାଗ, ଉଦ୍ୟାନ କୃଷି ବିଭାଗ, କୃଷି ଆଉ କୃଷକ ସଶକ୍ତିକରଣ ବିଭାଗ ଭିତରେ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ପ୍ରଭାତି ପରିଡ଼ା ଆଉ ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଉପସ୍ଥିତି ଥି ରାଇଜେ କୃଷି ଉତ୍ପାଦନ କ୍ଲଷ୍ଟରକେ ତହକାବାର ଦିଗେ ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟମାନଙ୍କର ଜୀବିକାକେ ବରକସ କରବାର ଲାଗି ଇ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି। ସେନ୍ତା ମିଶନ ଶକ୍ତି ଜରିଏ ଦରବମାନଙ୍କୁ ବିଦେଶକେ ପଠାବାର ଲାଗି ଆର୍ ଗୋଟେ ଚୁକ୍ତି ବିଲ୍ ସ୍ୱାକ୍ଷରିତ ହୋଇଛି। ଚୁକ୍ତିମାନଙ୍କ ଜରିଏ ଭିନ୍ ଭିନ୍ ଜିଲ୍ଲାର ଦରବର ବିକ୍ରି ବଟା ଉପରେ ଜୋର୍ ଦିଆଯାଉଛି। ଓଡ଼ିଶା 10 ଲକ୍ଷରୁ ଅଧିକା ଲକ୍ଷପତି ଦିଦି ବନେଇକରି ଦେଶ 2 ନମ୍ବର ହୋଇଛି। ଏ ସଂଖ୍ୟାକେ ଆହୁରି ବଢ଼ାବାର ଲାଗି ସମ୍ଭାବ୍ୟ ଲକ୍ଷପତି ଦିଦିମାନଙ୍କର କମାନୀର ତଥ୍ୟ ଠୋଲ କରବାରକେ କେନ୍ଦ୍ର ସରକାର ଲୋକ ଓଏସ୍ ଆପ୍ ଆର୍ ୱେବ୍ ପୋର୍ଟାଲ ଚାଲୁ କରିଛନ୍ ବୋଲି ରାଜ୍ୟ ସରକାରଙ୍କ ତରଫ ସୂଚନା ଦିଆଯାଇଛି। ସମ୍ବଲପୁର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟଠାରେ ଓଡିଲଗସ୍ କାର୍ଯ୍ୟକ୍ରମ ହୋଇଯାଇଛି। ଏଥି ପଶ୍ଚିମ ଓଡ଼ିଶାର ଭିନ୍ ଭିନ୍ ସମସ୍ୟା ଆଉ ତାର ସମାଧାନ ବାବଦେ ଆଲୋଚନା ହୋଇଛି। ଭୁବନେଶ୍ୱର ଓଡ଼ିଶା ରିସର୍ଚ୍ଚ ସେଣ୍ଟର, ଆଇସିଏସ୍ଏସ୍ଆର୍, ଆଇଆଇଏମ୍ ସମ୍ବଲପୁର, ଆଇଆଇଟି ଭୁବନେଶ୍ୱର ଆର୍ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅର୍ଥନୀତି ବିଭାଗ ତରଫ ଏହି ଆଲୋଚନାଚକ୍ର ହୋଇଛି। ସମ୍ବଲପୁର ମନ୍ଦଲିଆ ପଡ଼ିଆଠାରେ ଥିବା ନୃସିଂହଗୁରୁ ପାର୍କଠାରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ସ୍ୱର୍ଗତ ନୃସିଂହଗୁରୁଙ୍କର ଜନ୍ମ ଶତବାର୍ଷିକୀ ପାଳିତ ହୋଇଯାଇଛି। ବହୁତ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇକରି ସ୍ୱର୍ଗତ ଗୁରୁଙ୍କର ପ୍ରତିମୂର୍ତ୍ତିନ ମାଲ୍ୟାର୍ପଣ କରିକି ସ୍କୃତିଚାରଣ କରିଥିଲେ। ଓଡ଼ିଶା ଜୀବିକା ମିଶନ ତରଫ ସମ୍ବଲପୁର ଜିଲ୍ଲା ଧମା ପଞ୍ଚାୟତ କାର୍ଯ୍ୟାଳୟଠାରେ ପ୍ରେରଣା କେନ୍ଦ୍ର ଗଲାକାଲି ଉଦ୍ଘାଟିତ ହୋଇଯାଇଛି। ଧମା ସରପଞ୍ଚ ଲଳିତା ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଇତାର ଉଦ୍ଘାଟନ କରିଛନ୍। ଏପ୍ରିଲ 2 ତାରିଖ ଶିଶୁ ବାଟିକାନ ହେବାରକେ ଥିବା ଖଡ଼ିଛୁଆଁ ଆର୍ ପ୍ରବେଶ ଉତ୍ସବ ଲାଗି ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ପତ୍ରକେ ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଇଲାକାନ ବାଣ୍ଟବାର କାର୍ଯ୍ୟକ୍ରମ ମୂଲ ହୋଇଛି। ଶିକ୍ଷା ବିଭାଗର ଅଧିକାରୀମାନେ ଆଉ ସ୍କୁଲର ଶିକ୍ଷକମାନେ ଛୁଆମାନଙ୍କର ଘରକେ ଘର ଯାଇକରି ନିମନ୍ତ୍ରଣ ପତ୍ର ବାଣ୍ଟୁଛନ୍। ନବଭାରତ ସ୍ୱାକ୍ଷରତା କାର୍ଯ୍ୟକ୍ରମ ବୌଦ୍ଧ ଜିଲ୍ଲାର 3 ବ୍ଲକର 60 ଆଞ୍ଚଳିକ ସାଧନ କେନ୍ଦ୍ରର 618 ପରୀକ୍ଷା କେନ୍ଦ୍ର 5,045 ଜଣ ନବସ୍ୱାକ୍ଷର ପରୀକ୍ଷାର୍ଥୀଙ୍କର ମୌଳିକ ସ୍ୱାକ୍ଷରତା ଆଉ ସଂଖ୍ୟା ଜ୍ଞାନ ପରୀକ୍ଷା ହୋଇଯାଇଛି। ରାଜ୍ୟର ବଡ଼ଭାଗୀ ଜାଗାନ ଆଇବା 24 ଘଣ୍ଟା ଭିତରେ ପାଗ ସୁଖା ରହିବା। ଆଇବା 2-4 ଦିନ ଭିତରେ ଦିନର ତାପମାତ୍ରା 3-5 ଡିଗ୍ରୀ ଆର୍ ରାତିର ତାପମାତ୍ରା 2-3 ଡିଗ୍ରୀ ତକ୍ ବଢ଼ବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ପୂର୍ବାନୁମାନ କରାଯାଇଛି। ଏଚ୍ନିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7 ବାଜିକରି 2 ମିନିଟ୍ ଥି। ଜୁହାର।